ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ ଜୁହାର। ପହିଲା ମୁଖ୍ୟ ଖବର, ମହିଳା ସଂରକ୍ଷଣ ବିଲ୍ ଉପରେ ଆଲୋଚନା ଲାଗି ଆଇବା କାଲିଠାରୁ ମୂଲ ହେବା ସଂସଦର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ। 2023 ମସିହାର ନାରୀଶକ୍ତି ବନ୍ଦନ ଅଧିନିୟମ ହେଉଛି ସବୁନୁ ବଡ଼ ବୈପ୍ଲବିକ ନିଷ୍ପତ୍ତି କହିଲେ ମୁଖ୍ୟମନ୍ତ୍ରୀ। ବୁର୍ଲା ଭିସୁଡ଼ ପରିସନ୍ନ ଜୋହୋ ସ୍କିଲ୍ ହବ୍କେ ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ବାହାରିଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପରିଚାଳିତ 10 ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ। ଏଥର ପୂରା ଖବର, ମହିଳା ସଂରକ୍ଷଣ ବିଲ୍ ଉପରେ ଆଲୋଚନା ଲାଗି ଆଇବାକାଲିଠାରୁ ସଂସଦର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ମୂଲ ହେବା। ଭିନ୍ ଭିନ୍ ଦିଗ ଉପରେ ବିଚାର ବିମର୍ଶ କରାଯାଇକରି ମହିଳା ସଂରକ୍ଷଣ ବିଲ୍ ତିଆରି ହୋଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍। ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କ ସଙ୍ଗେ ଆଲୋଚନା ବେଳେ ଶ୍ରୀ ରିଜିଜୁ କହିଛନ୍, ସବୁ ପ୍ରସଙ୍ଗକେ ନ୍ୟାୟସଙ୍ଗତ ଭାବେ ବିଚାର କରାଯିବାର ସହିତ ଆସନ ସଂଖ୍ୟା ବଢ଼ାବା ଲାଗି ବିଲ୍ ପ୍ରସ୍ତାବ ରହିଛି। ପ୍ରସ୍ତାବିତ ବିଲ୍ ଗୋଟିଏ ସନ୍ତୁଳିତ ଆଉ ସବୁ ସମ୍ପ୍ରଦାୟ, ଅଞ୍ଚଳ, ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ଆକାଂକ୍ଷାକେ ପୂରା କରିବା ବୋଲି ଶ୍ରୀ ରିଜିଜୁ ଆଶ କରିଛନ୍।
ଇଏ ସିର୍ଫ ସରକାର କା ବିଲ୍ ନହିଁ ହେ, ୟେ ସବ ପଲିଟିକାଲ ପାର୍ଟି ଔର ଏକ ତରିକେ ସେ ପୁରା ଦେଶ କା ବିଲ୍ ହେ। ସବ ମିଲକର କେ ଏକ ଆୱାଜ ଔର ଏକ ମତ ସେ ନାରୀ ଶକ୍ତି ବନ୍ଦନ ଅଧିନିୟମ କୋ ପାରିତ କରେଙ୍ଗେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲା 12 ବର୍ଷରେ ମହିଳାମାନଙ୍କର ବିକାଶ ଲାଗି ବହୁତଟି କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍। 2023 ମସିହାର ନାରୀଶକ୍ତି ବନ୍ଦନ ଅଧିନିୟମ ହେଉଛି ସବୁନୁ ବଡ଼ ବୈପ୍ଲବିକ ନିଷ୍ପତ୍ତି, ଯେନ୍ଟା ସ୍ୱାଧୀନତା ଉତ୍ତର ଭାରତର ମହିଳା ସଶକ୍ତିକରଣ କ୍ଷେତ୍ରଟି ସବୁନୁ ବଡ଼ ପଦକ୍ଷେପ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ରେଲ୍ ଅଡିଟୋରିୟମ୍ନ ହୋଇଥିବା ନାରୀଶକ୍ତି ବନ୍ଦନ କାର୍ଯ୍ୟକ୍ରମଠି ମୁଖ୍ୟମନ୍ତ୍ରୀ ଯୋଗଦେଇକରି ମହିଳା ସଶକ୍ତିକରଣକେ ଦେଶ ଆଉ ରାଜ୍ୟର ବିକାଶର ମୂଲ ଆଧାର ବୋଲି କହିଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, ନାରୀଶକ୍ତି ବନ୍ଦନ ଅଧିନିୟମ ଖାଲି ଗୋଟିଏ ଆଇନ ନୁହେଁ, ସେ କୋଟି କୋଟି ମହିଳାଙ୍କର ସ୍ୱପ୍ନକେ ସାକାର କରିଥିବା ଗୋଟିଏ ଐତିହାସିକ ପଦକ୍ଷେପ।
ଭାରତୀୟ ଗଣତନ୍ତ୍ରରେ ଆଜି ମହିଳାମାନେ କେବଳ ଭୋଟର ନୁହନ୍ତି, ବରଂ ସକ୍ରିୟ ସେମାନେ ଭାଗିଦାର ଅଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମ ମାଧ୍ୟମରେ ଏହି ପ୍ରତିନିଧିତ୍ୱ ଆଗାମୀ ଦିନରେ ଆହୁରି ବ୍ୟାପକ ହେବ। ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଗତ 10 ବର୍ଷରେ ମହିଳାଙ୍କର ଜୀବନଧାରଣର ମାନରେ ବ୍ୟାପକ ଭାବରେ ଇଏ ପରିବର୍ତ୍ତନ ମଧ୍ୟ ଆସିଛି, ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ବିକଶିତ ଭାରତ ପାଇଁ ସମୃଦ୍ଧ ଓଡ଼ିଶା ଗଠନ ହେଉଛି ଆମର ମୁଖ୍ୟ ଲକ୍ଷ୍ୟ। ଏହି ଯାତ୍ରାରେ ଓଡ଼ିଶାର ମା ଭଉଣୀମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବନ କରିବା ପାଇଁ ଆମେ ଆରମ୍ଭ କରିଛୁ ସୁଭଦ୍ରା। ଆତ୍ମନିର୍ଭର କରିବାର ଏକ ମହାନ ପ୍ରୟାସ ସୁଭଦ୍ରାରୁ ଆରମ୍ଭ କରି ଲକ୍ଷପତି ଦିଦି ପର୍ଯ୍ୟନ୍ତ ଏହି ଯାତ୍ରା ଓଡ଼ିଶାର ପ୍ରତ୍ୟେକଟି ଘରେ ଆଜି ସମୃଦ୍ଧି ଆଣିଦେଇଛି।
ଓଡ଼ିଶାର ତୃଣମୂଳ ସ୍ତରନୁ ପାଖାପାଖି 14 ଲକ୍ଷରୁ ଅଧିକା ମହିଳା ପଞ୍ଚାୟତରାଜ ଅନୁଷ୍ଠାନମାନଙ୍କେ ନିର୍ବାଚିତ ପ୍ରତିନିଧି ଭାବେ କାମ କରିକରି ନିଜର ଦକ୍ଷତାକେ ପ୍ରମାଣିତ କରିଛନ୍। ଏହି ଅଧିନିୟମ ମହିଳା ବିକାଶ କ୍ଷେତ୍ରଟି ପ୍ରଧାନମନ୍ତ୍ରୀଙ୍କର ପ୍ରତିବଦ୍ଧତାର ଉଦାହରଣ ଆଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ ଅଲଗା ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ। ଖାଲି ଡିଗ୍ରୀ ନୁହେଁ, ଦକ୍ଷତା ଆଧାରିତ ଶିକ୍ଷା ହିଁ ଛାତ୍ରଛାତ୍ରୀମାନଙ୍କର ପ୍ରକୃତ ପରିଚୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଡ଼ ପରିସନ୍ନ ଜୋହୋ ସ୍କିଲ୍ ହବ୍କେ ଲୋକାର୍ପଣ କରିକରି ସେ କହିଛନ୍, ଛାତ୍ରଛାତ୍ରୀମାନଙ୍କୁ ଅତ୍ୟାଧୁନିକ ଟେକ୍ନୋଲୋଜି ଜରିଏ ପ୍ରଶିକ୍ଷଣ ଆଉ ନିଯୁକ୍ତି ସୁଯୋଗ ଯୋଗାବା। ଏ ଅବସରରେ ପେଟିଏମ୍ର ୱିଜ୍ଡମ୍ ଅନ୍ ହ୍ୱିଲ୍କେ ଭିଲ୍ ମନ୍ତ୍ରୀ ଶ୍ରୀ ପ୍ରଧାନ ଉଦ୍ଘାଟନ କରିଛନ୍, ଯେନ୍ଟା ଗାଁ ଇଲାକାନ ଡିଜିଟାଲ୍ ଆଉ ଆର୍ଥିକ ସ୍ୱାକ୍ଷରତାକେ ବଢ଼ାବା। ସମ୍ବଲପୁରକେ ଗୋଟେ ମଲ୍ଟି ଡିସିପ୍ଲିନାରୀ ଶିକ୍ଷା କ୍ଲଷ୍ଟର ବନାବା ଲାଗି ଭିସୁଟ୍, ଭୀମସାର, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆଉ ଆଇଆଇଏମ୍ ସମ୍ବଲପୁରର ତାଲମେଲ ରଖବାର୍କେ ମନ୍ତ୍ରୀ ଜୋର୍ ଦେଇଛନ୍। ଏ ଅବସରରେ ନୂଆ ପ୍ରଶିକ୍ଷଣ ଆଉ ନିଯୁକ୍ତି ଭବନ ସହିତ ସ୍ପୋର୍ଟସ୍ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ଭିଲ୍ ସ୍ଥାପନା କରିଛନ୍। ଆଜି ସକାଳବେଳା ସମ୍ବଲପୁର ଦଲେଇପଡ଼ାଠାରେ ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟକେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଦ୍ଘାଟନ କରିକରି କହିଛନ୍, ଇ ସଂଗ୍ରହାଳୟ ଭବିଷ୍ୟତ ପିଢ଼ିକେ ରାଜ୍ୟର ଐତିହ୍ୟ ଆଉ ଇତିହାସ ଭାବେ ଜାଣବା ଲାଗି ପ୍ରେରଣା ଦେବା। 1904 ମସିହାଥି 9 ଜଣ ଜମିଦାରଙ୍କର ଦାନ ଟଙ୍କାଥି ସେତେବେଳର ବ୍ରିଟିଶ ସରକାର ଇ କୋଠାକେ ଭିକ୍ଟୋରିଆ ଡିଷ୍ଟ୍ରିକ୍ଟ ହଲ୍ ଭାବେ ନାମିତ କରିଥିଲେ। ରାଜ୍ୟ ସରକାରଙ୍କ ସଂସ୍କୃତି ଆଉ ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ଆଉ ଇଣ୍ଟାକ୍ର ମିଳିତ ସହଯୋଗଥି ଇ ସଂଗ୍ରହାଳୟ ତିଆରି ହୋଇଛି। ସମ୍ବଲପୁରର ଐତିହ୍ୟ, ସଂସ୍କୃତି ଆଉ ପରମ୍ପରା ସାଙ୍ଗେ ଜଡ଼ିତ ବହୁତ ଦୁର୍ଲଭ ଫଟୋଚିତ୍ର ଇ ସଂଗ୍ରହାଳୟ ଠାନ୍ ପାଇଛି। କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜନନ ମିଶ୍ର ଉପସ୍ଥିତ ଥିଲେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ପୁରୀ ଶ୍ରୀମନ୍ଦିରନ ମହାପ୍ରଭୁମାନଙ୍କର ଦର୍ଶନ କରିଛନ୍। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଶ୍ରୀମନ୍ଦିରକେ ଯାଇକରି ଶ୍ରୀ ବିଶ୍ୱଶର୍ମା ରତ୍ନସିଂହାସନ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହିତ ପୂଜା କରିଛନ୍। ମହିଳା ସଂରକ୍ଷଣ ବିଲ୍କେ ସ୍ୱାଗତ କରିବା ସହିତ ସଭେ ଏଥିଲାଗି ସମର୍ଥନ ଜଣାବାର୍କେ ଶ୍ରୀ ବିଶ୍ୱଶର୍ମା ଆହ୍ୱାନ ଦେଇଛନ୍। ପୁରୀ ଶ୍ରୀମନ୍ଦିରନ ସ୍ଲଟ୍ ବୁକିଂ ଜରିଏ ଦର୍ଶନ ବ୍ୟବସ୍ଥା ଲାଗି ସରକାର ପଦକ୍ଷେପ ନେଉଛନ୍ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଅନ୍ଲାଇନ୍ ଆଉ ଅଫ୍ଲାଇନ୍ ଜରିଏ ସ୍ଲଟ୍ ବୁକିଂ ବ୍ୟବସ୍ଥାକେ କାର୍ଯ୍ୟକାରୀ କରାଯିବା ଆଉ ଖୁବ୍ ଜଲ୍ଦି ଇ ବ୍ୟବସ୍ଥା ଲାଗୁ କରବାର୍ ଲାଗି ବିଚାର ବିମର୍ଶ ଚାଲିଛେ ବୋଲି ସେ କହିଛନ୍। ପହେଲା ପରୀକ୍ଷାମୂଳକ ଭାବେ ଇଟା କାର୍ଯ୍ୟକାରୀ କରାଯିବା, ତାର ସଫଳତାର ଆଧାରଥି ପୁରାପୁରି କାର୍ଯ୍ୟକ୍ଷମ କରବାର ବାବଦେ ପଦକ୍ଷେପ ନିଆଯିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍।
ଦର୍ଶନକୁ ସୁଗମ କରିବା ପାଇଁ ବିଭିନ୍ନ ପ୍ରକାରର ଯେଉଁ ରାସ୍ତା ସେ ରାସ୍ତାଗୁଡ଼ିକ ଆପଣେଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ସ୍ଲଟ୍ ବୁକିଂ ବି ତା ସାଙ୍ଗରେ ସାଇମଲଟାନିୟସ୍ଲି କେମିତି ହେବ, ଯେଉଁମାନେ ଯଦି ଗୋଟିଏ ଟାଇମ୍ ସ୍ଲଟ୍ ସେ ସ୍ଲଟ୍ ଭିତରେ ଚାହିଁବେ ଆମେ ଏତିକିରୁ ଏତିକି ସମୟ ଭିତରେ ଦର୍ଶନ କରିବୁ, ପ୍ରଭୁଙ୍କର ଯେଉଁ ଟାଇମ୍ରେ ଦର୍ଶନ ଚାଲିଥିବ ଏବଂ ସେହି ନିର୍ଦ୍ଦିଷ୍ଟ ସମୟରେ ସେମାନେ ଯାଇକି ଦର୍ଶନ କରିବେ। ମଣ୍ଡପ ଅଞ୍ଚଳକୁ ବି ଆମେ ଏବେ ଏୟାର କଣ୍ଡିସନ କରିବାର ପ୍ରକ୍ରିୟା, ତାର ଟେଣ୍ଡର ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଛି।
ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇକରି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରର ଗୋଟିଏ ଜରୁରୀ ସମୀକ୍ଷା ବୈଠକ ହୋଇଛି। ସୁରକ୍ଷା ସବ୍କମିଟି ଅଧ୍ୟକ୍ଷ ଡକ୍ଟର ଗିରିଶ ମୁର୍ମୁ ଆଉ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ସହିତ ଶ୍ରୀମନ୍ଦିର ନୀତି ପ୍ରଶାସନ ଆଉ ଅଲଗା ଅଧିକାରୀମାନେ ବୈଠକଟି ଉପସ୍ଥିତ ଥିଲେ। ବୈଠକଟି ଶ୍ରୀମନ୍ଦିର ଭିତରେ ଭକ୍ତମାନଙ୍କର ସୁରକ୍ଷିତ ଦର୍ଶନ, ମୋବାଇଲ ଫୋନ୍ କଟକଣା ବାବଦେ ଆଲୋଚନା ହୋଇଛି। ବୈଶାଖ ମାସର ଅନ୍ଧାର ପଖର ତ୍ରୟୋଦଶୀ ତିଥି ଅବସରରେ ଶ୍ରୀକ୍ଷେତ୍ର ପୁରୀନ ଆଜି ମହାପ୍ରଭୁମାନଙ୍କର ବନକ ଲାଗି ନୀତି ହେଉଛେ। ଦୁଇ ନମ୍ଘର ଭୋଗମଣ୍ଡପ ଭୋଗ ଶେଷ ହେବା ଋତୁରୁ ଇ ଗୁପ୍ତ ନୀତି ମୂଳ ହୋଇଛେ। ଏଥିଲାଗି ବେଲବୁଡ଼ର 6 ବଜେନୁ ରାତ୍ରି 10 ବଜେ ତକ 4 ଘଣ୍ଟା ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହିଛେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ତରଫୁ ଆଜି 10 ଶ୍ରେଣୀ ବୋର୍ଡ ପରୀକ୍ଷା ଫଲ ବାହାରିଛି। cbse.nic.in ୱେବ୍ସାଇଟ୍ ଜରିଏ ଆଉ ଡିଜିଲକର ଆଉ ଉମଙ୍ଗ ଆପ୍ରେ ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଫଲ ଜାଣିପାରିବେ ବୋଲି ପରିଷଦ ତରଫୁ କୁହାଯାଇଛି। ଏ ବଛର ଫେବୃୟାରୀ 17 ମାର୍ଚ୍ଚ 11 ତାରିଖ ତକ 10 ଶ୍ରେଣୀ ପରୀକ୍ଷା ହୋଇଥିଲା। ଏଥି ପାଖାପାଖି 25 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସଡ଼କ ସୁରକ୍ଷାକେ ନଜରଥି ରଖିକରି ରାଜ୍ୟ ପରିବହନ ପ୍ରାଧିକରଣ ତରଫୁ ଆଇଷାନୁ 20 ତାରିଖ ତକ ବିନା ଡ୍ରାଇଭିଂ ଲାଇସେନ୍ସ କି ଅବୈଧ ଡ୍ରାଇଭିଂ ଲାଇସେନ୍ସ ବିରୋଧି ସାରା ରାଇଜେ ସ୍ୱତନ୍ତ୍ର ଅଭିଯାନ ମୂଲ ହୋଇଛି। ବାଣିଜ୍ୟ ଆଉ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ନିର୍ଦ୍ଦେଶଥି ଚାଲିଥିବା ଏହି ଅଭିଯାନଟି ଖାସକରି ଟ୍ରାକ୍ଟର, ଟ୍ରଲର, ଡମ୍ପର ଆଉ ଟିପର ବାଗିର ଭାରି ଯାନ ଉପରେ କଡ଼ା ଯାଞ୍ଚ କରାଯାଉଛି। ମୋଟରଯାନ ଆଇନ ଉଲ୍ଲଙ୍ଘନ କରିଥିବା ଡ୍ରାଇଭରମାନଙ୍କ ବିରୋଧି କଡ଼ା କାର୍ଯ୍ୟାନୁଷ୍ଠାନ ନେବାର ଲାଗି ସବୁ ଆର୍ଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ଲୋକମାନଙ୍କୁ ସଡ଼କ ସୁରକ୍ଷା ନିୟମ ମାନବା ସହିତ ବୈଧ ଡ୍ରାଇଭିଂ ଲାଇସେନ୍ସ ସହିତ ଗାଡ଼ି ଚଲାବାରକେ ପରାମର୍ଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ନିୟନ୍ତ୍ରିତ ବଜାର କମିଟି ତରଫୁ ଭଇଁସାଠାରେ ଧାନଘିନା ଲାଗି ପଦକ୍ଷେପ ନିଆଯାଉଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଏଥିଲାଗି ଭିତ୍ତିଭୂମିର ଶିଳାନ୍ୟାସ କରିଛନ୍। ନୂଆ ଭିତ୍ତିଭୂମି ତିଆରି ହେଲେ ଚାଷୀମାନେ ତାର ସୁଫଲ ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। ଚାଷୀମାନେ ଅତି ସହଜ ଆଉ ସରଳ ଭାବେ ଧାନ ବିକିବାର ସୁଯୋଗ ପାଇପାରିବେ ଆଉ ସେମାନଙ୍କୁ ପରିଶ୍ରମର ଉଚିତ ଦର ଦେବାଟା ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ସିଂହଦେଓ କହିଛନ୍। ବୌଦ୍ଧ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପଞ୍ଚାୟତ ଭବନଠାରେ ଏ ବଛରର ପହିଲା ଦିଶା ବୈଠକ ହୋଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କର ଅଧ୍ୟକ୍ଷତାଟି ହୋଇଥିବା ବୈଠକଟି ସବୁ ବିଭାଗର ଚାଲୁଥିବା ଯୋଜନାମାନଙ୍କର ଅଗ୍ରଗତି ବାବଦେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ପୁଲିସ୍ ତରଫୁ ନ୍ୟାସନାଲ୍ ହାଇସ୍କୁଲ ପରିସରର ସାଇବର ସଚେତନତା ଶିବିର ହୋଇଯାଇଛି। ଶିବିରଟି ଜିଲ୍ଲା ପୁଲିସ୍ ଅଧିକାରୀମାନେ ଯୋଗ ଦେଇକରି ସଚେତନତା ଜରିଏ ଠକେଇନୁ ବଞ୍ଚିକରି ନିଜେ ସୁରକ୍ଷିତ ରହିବା ସହିତ ନିଜର ପରିବାରକେ ସୁରକ୍ଷିତ ରଖିବାରକେ ଆହ୍ୱାନ ଦେଇଥିଲେ। ଦେବଗଡ଼ ଜିଲ୍ଲାରେ ଚାଲିଥିବା ଉନ୍ନୟନ ପ୍ରକଳ୍ପମାନଙ୍କ ସ୍ଥିତିକୁ ନେଇକରି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାଥି ବିକାଶ ଭବନ ସମ୍ମିଳନୀ କକ୍ଷ ନ ହୋଇଥିବା ବୈଠକଟି ପ୍ରକଳ୍ପମାନଙ୍କର କାର୍ଯ୍ୟକାରିତା ଆଉ ସେମାନଙ୍କୁ ତୁର୍ତ୍ତି ସାରବାର ବାବଦେ ଆଲୋଚନା ହୋଇଛି। ପ୍ରକଳ୍ପମାନଙ୍କ ସାଙ୍ଗେ ଜଡ଼ିତ ଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ବୈଠକଟି ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାର ଓଡ଼ିଆ ଜୀବିକା ମିଶନ ଆଉ ମିଶନ ଶକ୍ତିର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ଜିଲ୍ଲାର ଜୀବିକା କ୍ଷେତ୍ରଟି ଅଗ୍ରଗତି ସନ୍ତୋଷଜନକ ଥିବାର ଜଣାପଡ଼ିଛି। ରାଇଜେ ଖରାର ପ୍ରଭାବ ବଢ଼ବାରକେ ଲାଗିଛି। ଆଇବା 7 ଦିନ ତକ ଜିଲ୍ଲାମାନଙ୍କେ ଦିନର ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଆଇବା କାଲି ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର ଆଉ ସୁବର୍ଣ୍ଣପୁର ଜିଲ୍ଲାକେ ଅୟତ୍କା ଗରମ ହେବାର ସମ୍ଭାବନା ରହିଛି। ଶେଷ ମୁଖ୍ୟ ଖବର ଫେରଘାଏ। ମହିଳା ସଂରକ୍ଷଣ ବିଲ୍ ଉପରେ ଆଲୋଚନା ଲାଗି ଆଇବାକାଲିଠାରୁ ମୂଳ ହେବା ସଂସଦର 3-ଦିନିଆ ସ୍ୱତନ୍ତ୍ର ଅଧିବେଶନ। 2023 ନାରୀଶକ୍ତି ବନ୍ଦନ ଅଧିନିୟମ ହେଉଛି ସବୁନୁ ବଡ଼ ବୈପ୍ଲବିକ ନିଷ୍ପତ୍ତି କହିଲେ ମୁଖ୍ୟମନ୍ତ୍ରୀ। ବୁର୍ଲା ଭିସୁଡ଼ ପରିସରର ଜୋହୋ ସ୍କିଲ୍ ହବ୍କେ ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ବାହାରିଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପରିଚାଳିତ 10 ଶ୍ରେଣୀ ବୋର୍ଡ ପରୀକ୍ଷା ଫଲ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।